ଓମ୍ ଶାନ୍ତି। ଆଜି 10 ଏପ୍ରିଲ 2024 ବାପଦାଦାଙ୍କର ଅମୂଲ୍ୟ ସାକାର ମଧୁର ମହାବାକ୍ୟ ବାବା ଆଜି ସାରେ କହୁଛନ୍ତି, ମିଠେ ବଚେ, ତୁମେମାନେ ବାବାଙ୍କ ନିକଟକୁ ସତେଜ ହେବା ପାଇଁ ଆସୁଛ। ଏଠାରେ ତୁମକୁ ଦୁନିଆର ବାତାବରଣଠାରୁ ଭିନ୍ନ ସତ୍ୟ ପିତାଙ୍କର ସଚ୍ଚା ସଙ୍ଗ ମିଳୁଛି। ଆଜିର ପ୍ରଶ୍ନ, ପିଲାମାନଙ୍କର ଉନ୍ନତି ପାଇଁ ବାବା ସର୍ବଦା କେଉଁ ଗୋଟିଏ ରାୟ ଦେଉଛନ୍ତି? ବାବା ଉତ୍ତରରେ କହୁଛନ୍ତି, ମିଠେ ବଚେ, କେବେ ବି ପରସ୍ପର ମଧ୍ୟରେ ସାଂସାରିକ ଦୁଃଖ ସୁଖର ବାର୍ତ୍ତାଳାପ କର ନାହିଁ। ଯଦି ତୁମକୁ କେହି ଶୁଣାଉଛି, ତେବେ ଶୁଣି ନ ଶୁଣିଲା ଭଳି ହୋଇ ରୁହ। ଉତ୍ତମ ସନ୍ତାନମାନେ ନିଜର ସେବାର ଦାୟିତ୍ୱ ସମ୍ପାଦନ କରି ବାବାଙ୍କ ସ୍ମୃତିରେ ମଗ୍ନ ହୋଇ ରୁହନ୍ତି, କିନ୍ତୁ କେତେକ ସନ୍ତାନ ଫାଲତୁ ବା ବ୍ୟର୍ଥ କଥାକୁ ବହୁତ ଖୁସିରେ ଶୁଣିବା ସହିତ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇଥାନ୍ତି। ଏଥିରେ ବହୁତ ସମୟ ନଷ୍ଟ ହୁଏ ଏବଂ ଉନ୍ନତି ମଧ୍ୟ ହୁଏ ନାହିଁ। ଓମ୍ ଶାନ୍ତି। ଦୁଇଥର ଓମ୍ ଶାନ୍ତି କହିବା ବି ଠିକ୍। ପିଲାମାନଙ୍କୁ ଅର୍ଥ ତ ବୁଝାଇ ଦିଆଯାଇଛି ଯେ ମୁଁ ଆତ୍ମା ଶାନ୍ତ ସ୍ୱରୂପ ଅଟେ। ଯଦି ମୋର ଧର୍ମ ହିଁ ହେଉଛି ଶାନ୍ତି, ତେବେ ପୁଣି ଜଙ୍ଗଲ ଇତ୍ୟାଦିରେ ଘୁରି ବୁଲିବା ଦ୍ୱାରା ଶାନ୍ତି ମିଳିପାରିବ ନାହିଁ। ବାବା କହୁଛନ୍ତି, ମୁଁ ମଧ୍ୟ ଶାନ୍ତ ସ୍ୱରୂପ, ଏହା ତ ବହୁତ ସହଜ, କିନ୍ତୁ ମାୟା ସହିତ ଲଢ଼େଇ ହେବା ଦ୍ୱାରା ଟିକିଏ କଠିନ ହୋଇଯାଉଛି। ଏ କଥା ତ ସବୁ ପିଲା ଜାଣିଛନ୍ତି ଯେ ଅବିନାଶୀ ପିତାଙ୍କ ବ୍ୟତୀତ ଏହି ଜ୍ଞାନ ଆଉ କେହି ବି ଦେଇପାରିବେ ନାହିଁ। ଜ୍ଞାନସାଗର ଏକମାତ୍ର ବାବା ହିଁ ଅଟନ୍ତି। ଦେହଧାରୀମାନଙ୍କୁ କେବେ ବି ଜ୍ଞାନର ସାଗର କୁହାଯାଇପାରିବ ନାହିଁ। ରଚୟିତା ହିଁ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଇଥାନ୍ତି, ତାହା ମଧ୍ୟ ତୁମ ପିଲାମାନଙ୍କୁ ହିଁ ମିଳୁଛି। କେହି କେହି ଅନନ୍ୟ ସନ୍ତାନ ମଧ୍ୟ ବାବାଙ୍କୁ ମନେ ପକାଇବା ପାଇଁ ଭୁଲି ଯାଉଛନ୍ତି, କାହିଁକି ନା ବାବାଙ୍କର ସ୍ମୃତି ହେଉଛି ପାରଦ ସଦୃଶ। ବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ନିଶ୍ଚିତ କ୍ରମାନୁସାରେ ରହିବେ ନା? ବିଦ୍ୟାଳୟରେ ସର୍ବଦା ନମ୍ବର ଅନୁସାରେ ଗଣାଯାଇଥାଏ, ସତ୍ୟଯୁଗରେ କେବେ ନମ୍ବର ଗଣାଯାଏ ନାହିଁ। ଏହା ମଧ୍ୟ ବିଦ୍ୟାଳୟ, ଏହାକୁ ବୁଝିବା ପାଇଁ ମଧ୍ୟ ବହୁତ ବିଶାଳ ବୁଦ୍ଧି ଥିବା ଦରକାର। ଅଧା କଳ୍ପ ଭକ୍ତି ହେଉଛି, ପୁଣି ଭକ୍ତି ପରେ ଜ୍ଞାନସାଗର ଜ୍ଞାନ ଦେବା ପାଇଁ ଆସିଥାନ୍ତି। ଭକ୍ତି ମାର୍ଗରେ ଥିବା ଆତ୍ମାମାନେ କେବେ ବି ଜ୍ଞାନ ଦେଇପାରିବେ ନାହିଁ, କାହିଁକି ନା ସମସ୍ତେ ଦେହଧାରୀ ଅଟନ୍ତି। ଏମିତି କୁହାଯିବ ନାହିଁ, ଶିବ ବାବା ଭକ୍ତି କରୁଛନ୍ତି, ତେବେ ସିଏ କାହାର ଭକ୍ତି କରିବେ? ଏକମାତ୍ର ବାବା ହିଁ ଅଟନ୍ତି ଯାହାଙ୍କର ନିଜର ଦେହ ନାହିଁ, ସିଏ କେବେ କାହାର ଭକ୍ତି କରନ୍ତି ନାହିଁ। ବାକି ଯେଉଁମାନେ ଦେହଧାରୀ, ସେମାନେ ସମସ୍ତେ ଭକ୍ତି କରିଥାନ୍ତି, କାରଣ ସେମାନେ ରଚନା ଅଟନ୍ତି ନା। ରଚୟିତା ହେଉଛନ୍ତି ଏକମାତ୍ର ବାବା, ବାକି ଏହି ଆଖି ଦ୍ୱାରା ଯାହା କିଛି ବି ଚିତ୍ର ଆଦି ଦେଖୁଛ, ସେସବୁ ହେଉଛି ରଚନା। ଏହି କଥାକୁ ହିଁ ପିଲାମାନେ ଘଡ଼ି ଘଡ଼ି ଭୁଲି ଯାଉଛନ୍ତି। ବାବା ତୁମମାନଙ୍କୁ ବୁଝାଉଛନ୍ତି, ତୁମକୁ ବେହଦର ସମ୍ପତ୍ତି ବେହଦର ବାବାଙ୍କ ବିନା ତ କାହାଠାରୁ ମିଳିପାରିବ ନାହିଁ। ବୈକୁଣ୍ଠର ରାଜ୍ୟ ଭାଗ୍ୟ ତ ତୁମମାନଙ୍କୁ ମିଳୁଛି। 5000 ବର୍ଷ ପୂର୍ବେ ଭାରତରେ ଏମାନଙ୍କର ବା ଲକ୍ଷ୍ମୀ ନାରାୟଣଙ୍କର ରାଜ୍ୟ ଥିଲା। 2500 ବର୍ଷ ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀମାନଙ୍କର ରାଜଧାନୀ ଚାଲିବ, ଏହା ତ ହେଉଛି କଳିର କଥା। ଏକଥା ବାବାଙ୍କ ବ୍ୟତୀତ ଆଉ କେହି ବି କହିପାରିବେ ନାହିଁ। ପତିତ ପାବନ ସେହି ବାବା ହିଁ ଅଟନ୍ତି ଏହି କଥାକୁ ବୁଝାଇବା ପାଇଁ। ତୁମକୁ ବହୁତ ପରିଶ୍ରମ କରିବାକୁ ପଡୁଛି। ବାବା ନିଜେ କହୁଛନ୍ତି, ଏହି ଜ୍ଞାନକୁ ବଟିକରେ କେହି ଜଣେ ଜଣେ ହିଁ ବୁଝିବେ। ଏହି ଚକ୍ରର ରହସ୍ୟକୁ ମଧ୍ୟ ତୁମମାନଙ୍କୁ ବୁଝାଇ ଦିଆଯାଇଛି। ଏହି ଜ୍ଞାନ ହେଉଛି ସାରା ଦୁନିଆ ପାଇଁ। ସିଡ଼ି ଚିତ୍ର ମଧ୍ୟ ବହୁତ ଭଲ, ତଥାପି ବି କେହି କେହି ମନେ ମନେ ଅସନ୍ତୁଷ୍ଟ ହେଉଛନ୍ତି। ବାବା ବୁଝାଉଛନ୍ତି, ବିବାହ ଇତ୍ୟାଦି ପାଇଁ ଯେଉଁମାନେ ମଣ୍ଡପ ତିଆରି କରୁଛନ୍ତି, ସେମାନଙ୍କୁ ମଧ୍ୟ ବୁଝାଇ କରି ଦୃଷ୍ଟି ଦିଅ। ଆଗକୁ ଗଲେ ସମସ୍ତଙ୍କୁ ଏହି କଥା ପସନ୍ଦ ଆସିବ। ତୁମ ପିଲାମାନଙ୍କୁ ହିଁ ଅନ୍ୟମାନଙ୍କୁ ବୁଝାଇବାକୁ ହେବ। ବାବା ତ କାହା ପାଖକୁ ଯିବେ ନାହିଁ, ଭଗବାନ ଉବାଚ। ସେମାନେ ହେଉଛନ୍ତି ପୂଜାରୀ, ସେମାନଙ୍କୁ କେବେ ପୂଜ୍ୟ କରାଯାଇ ପାରିବ ନାହିଁ, ସେମାନଙ୍କୁ ପୂଜ୍ୟ କେବେ କୁହାଯାଇପାରିବ ନାହିଁ। କାରଣ କଳିଯୁଗରେ କେହି ଜଣେ ହେଲେ ବି ପବିତ୍ର ହୋଇପାରିବେ ନାହିଁ। ପୂଜ୍ୟ ଦେବୀ ଦେବତା ଧର୍ମର ସ୍ଥାପନା ମଧ୍ୟ ସିଏ ହିଁ କରୁଛନ୍ତି, ଯିଏ ସବୁଠାରୁ ଉଚ୍ଚ ଅର୍ଥାତ୍ ସର୍ବଦା ପୂଜ୍ୟ ଅଟନ୍ତି। ସେମାନେ ଅଧାକଳ୍ପ ପୂଜ୍ୟ, ତୁମେମାନେ ତ ଅଧାକଳ୍ପ ପୂଜ୍ୟ ହେଉଛ, ପୁଣି ଆଉ ଅଧାକଳ୍ପ ପୂଜାରୀ ହେଉଛ। ଏହି ବ୍ରହ୍ମା ବାବା ମଧ୍ୟ ଅନେକ ଗୁରୁ କରିଥିଲେ, ଏବେ ଭାବୁଛନ୍ତି ଗୁରୁ କରିବା ତ ଭକ୍ତି ମାର୍ଗ ଥିଲା, ଏବେ ସତଗୁରୁ ମିଳିଛି ଯିଏକି ତୁମକୁ ପୂଜ୍ୟ କରୁଛନ୍ତି। ବାବା କେବଳ ଜଣକୁ ନୁହେଁ, ସମସ୍ତଙ୍କୁ ପୂଜାରୀରୁ ପୂଜ୍ୟ କରୁଛନ୍ତି। ସମସ୍ତଙ୍କର ଆତ୍ମା ପୂଜ୍ୟ ସତପ୍ରଧାନ ହୋଇଯାଇଛି, ଏବେ ତ ତମ ପ୍ରଧାନ ପୂଜାରୀ ହୋଇଯାଇଛନ୍ତି। ଏହି କଥାକୁ ହିଁ ବୁଝିବାର ଅଛି। ବାବା କହୁଛନ୍ତି, କଳିଯୁଗରେ ଜଣେ ବି ପବିତ୍ର ପୂଜ୍ୟ ହୋଇପାରିବ ନାହିଁ, କାରଣ ସମସ୍ତେ ବିକାରରୁ ଜନ୍ମ ନେଉଛନ୍ତି। ଏହା ରାବଣ ରାଜ୍ୟ ଅଟେ ନା? ଏହି ଲକ୍ଷ୍ମୀ ନାରାୟଣ ମଧ୍ୟ ପୁନର୍ଜନ୍ମ ନେଉଛନ୍ତି, କିନ୍ତୁ ସିଏ ପୂଜ୍ୟ ଅଟନ୍ତି, କାରଣ ସେଠାରେ ରାବଣ ହିଁ ନାହିଁ। ଏକଥା ତ କହୁଛନ୍ତି, କିନ୍ତୁ ରାମ ରାଜ୍ୟ କେବେ ଏବଂ ରାବଣ ରାଜ୍ୟ କେବେ ହେଉଛି ଏ ସମ୍ବନ୍ଧରେ କିଛି ବି ଜାଣିନାହାନ୍ତି। ବର୍ତ୍ତମାନ ସମୟରେ ଦେଖ କେତେ ସଭା ସବୁ ହେଉଛି, ଅମୁକ ସଭା ଅମୁକ ସଭା, ଯଦି କେଉଁଠାରୁ କିଛି ମିଳିଯାଉଛି ତେବେ ଗୋଟିଏକୁ ଛାଡ଼ି ଅନ୍ୟ ଆଡ଼କୁ ଚାଲି ଯାଉଛନ୍ତି। କିନ୍ତୁ ତୁମେମାନେ ଏହି ସମୟରେ ପାରସ ବୁଦ୍ଧି ହେଉଛ, ପୁଣି ଏଥିରେ ବି କେହି 20%, କେହି 50% ହୋଇଛନ୍ତି। ବାବା ବୁଝାଉଛନ୍ତି, ବର୍ତ୍ତମାନ ଏହି ସତ୍ୟଯୁଗୀ ରାଜଧାନୀ ସ୍ଥାପନ ହେଉଛି, ଏବେ ଉପରେ ରହିଯାଇଥିବା ଆତ୍ମାମାନେ ମଧ୍ୟ ତଳକୁ ଖସୁଛନ୍ତି। ସର୍କସରେ କେହି ଭଲ ଭଲ ଖେଳ ଦେଖାଇଥାନ୍ତି, ତ ଆଉ କେହି କେହି ସହଜିଆ ଛୋଟିଆ ଖେଳ ଦେଖାଇଥାନ୍ତି। ଏହା ହେଉଛି ବେହଦର କଥା, ପିଲାମାନଙ୍କୁ କେତେ ଭଲ ଭାବରେ ବୁଝାଯାଉଛି। ଏଠାକୁ ତୁମେ ପିଲାମାନେ ସତେଜ ହେବା ପାଇଁ ଆସୁଛ, ଏଠାକୁ ଅର୍ଥାତ୍ ମଧୁବନକୁ ଯଦି କୌଣସି ପଥର ବୁଦ୍ଧି ଆତ୍ମାକୁ ନେଇ ଆସୁଛନ୍ତି, ସିଏ ତ ପୁରୁଣା ଦୁନିଆର ବାୟୁମଣ୍ଡଳରେ ହିଁ ରହିଥାନ୍ତି। ଏବେ ତୁମେ ପିଲାମାନେ ବାବାଙ୍କ ଶ୍ରୀମତ ଆଧାରରେ ମାୟା ଉପରେ ବିଜୟ ପ୍ରାପ୍ତ କରୁଛ। ମାୟା ଘଡ଼ି ଘଡ଼ି ତୁମର ବୁଦ୍ଧିକୁ ଘଉଡ଼ାଇ ଦେଉଛି। ଏଠାରେ ତ ବାବା ତୁମମାନଙ୍କୁ ଆକର୍ଷିତ କରୁଛନ୍ତି। ବାବା କେବେ ବି କୌଣସି ଅଲଟା କଥା କହିବେ ନାହିଁ, ବାବା ତ ସତ୍ୟ ଅଟନ୍ତି ନା? ତେବେ ତୁମେ ଏଠାରେ ସତ୍ୟର ସଙ୍ଗରେ ବସିଛ, ଆଉ ଅନ୍ୟ ସମସ୍ତେ ଅସତ୍ୟର ସଙ୍ଗରେ ଅଛନ୍ତି। ସେସବୁକୁ ସତ୍ସଙ୍ଗ କହିବା ମଧ୍ୟ ବଡ଼ ଭୁଲ। ତୁମେମାନେ ଜାଣିଛ, ସତ୍ୟ ହେଉଛନ୍ତି ଏକମାତ୍ର ବାବା। ମନୁଷ୍ୟ ସତ୍ୟ ପରମାତ୍ମାଙ୍କର ପୂଜା କରୁଛନ୍ତି, କିନ୍ତୁ ଏ କଥା ଜାଣିନାହାନ୍ତି ଯେ ଆମେ କାହାର ପୂଜା କରୁଛୁ। ତେବେ ଏହାକୁ ଅନ୍ଧଶ୍ରଦ୍ଧା ବୋଲି କୁହାଯିବ ନା? ଆଗା ଖାଁକୁ ଦେଖ, ତାଙ୍କର କେତେ ଶିଷ୍ୟ ଅଛନ୍ତି। ସିଏ ଯେତେବେଳେ କୁଆଡ଼େ ଯାଉଛନ୍ତି ତାଙ୍କୁ ବହୁତ ଉପହାର ମିଳୁଛି, ତାଙ୍କୁ ହୀରାରେ ଅର୍ଜନ କରୁଛନ୍ତି, ନଚେତ ହୀରାରେ କେବେ ବି କାହାକୁ ଓଜନ କରାଯାଇ ପାରିବ ନାହିଁ। ସତ୍ୟଯୁଗରେ ତ ହୀରା ନୀଳା ତୁମମାନଙ୍କ ପାଇଁ ପଥର ସଦୃଶ ହୋଇଯିବ, ଯାହାକି ତୁମ ମହଲରେ ଲାଗିବ। ଏଠାରେ ତ ଏମିତି କେହି ନାହାନ୍ତି ଯାହାଙ୍କୁ ହୀରାର ଉପହାର ମିଳୁଥିବ। ମନୁଷ୍ୟମାନଙ୍କ ପାଖରେ ବହୁତ ପଇସା ଥାଏ, ତେଣୁ ଦାନ କରିଥାନ୍ତି, କିନ୍ତୁ ସେମାନେ ସେହି ଦାନ ପାପ ଆତ୍ମାମାନଙ୍କୁ କରୁଥିବା କାରଣରୁ ଦାତାଙ୍କ ମୁଣ୍ଡ ଉପରକୁ ମଧ୍ୟ ପାପ ଆସିଯାଉଛି। କେହି କେହି ତ ଅଚାମିଳ ପରି ପାପାତ୍ମା ହୋଇଯାଉଛନ୍ତି। ଏ କଥା ଭଗବାନ ନିଜେ ଆସି ବୁଝାଉଛନ୍ତି, କୌଣସି ମନୁଷ୍ୟ ନୁହେଁ। ସେଥିପାଇଁ ବାବା କହୁଥିଲେ, ତୁମର ଯେତେ ଚିତ୍ର ଇତ୍ୟାଦି ଅଛି ସେଥିରେ ଭଗବାନ ଉବାଚ ଶବ୍ଦ ଉଲ୍ଲେଖ ରହୁ। ସର୍ବଦା ଲେଖ ତ୍ରିମୂର୍ତ୍ତି ଶିବ ଭଗବାନ ଉବାଚ। କେବଳ ଭଗବାନ କହିଲେ ମଧ୍ୟ ମନୁଷ୍ୟ ଦ୍ୱନ୍ଦ୍ୱରେ ପଡ଼ିବେ, ଭଗବାନ ତ ନିରାକାର ଅଟନ୍ତି। ସେଥିପାଇଁ ତ୍ରିମୂର୍ତ୍ତି ନିଶ୍ଚିତ ଲେଖିବା ଦରକାର। ସେଥିରେ କେବଳ ଶିବ ବାବା ନାହାନ୍ତି, ବ୍ରହ୍ମା ବିଷ୍ଣୁ ଶଙ୍କର ତିନି ଜଣଙ୍କର ହିଁ ନାମ ରହିଛି। ବ୍ରହ୍ମା ଦେବତାୟ ନମ ମୁନି ତାଙ୍କୁ ଗୁରୁ ମଧ୍ୟ କହୁଛନ୍ତି, ଶିବ ଶଙ୍କରଙ୍କୁ ମଧ୍ୟ ଏକ କହିଦେଉଛନ୍ତି। ତେବେ ଶଙ୍କର କିପରି ଜ୍ଞାନ ଦେବେ, କିପରି ଅମର କଥା ଶୁଣାଇବେ? ତୁମେ ସମସ୍ତେ ହେଉଛ ପାର୍ବତୀ, ବାବା ତୁମ ସମସ୍ତ ସନ୍ତାନମାନଙ୍କୁ ଆତ୍ମା ମନେ କରି ଜ୍ଞାନ ଦେଉଛନ୍ତି। ଭକ୍ତିର ଫଳ ଭଗବାନ ହିଁ ଦେଇଥାନ୍ତି। ଏକମାତ୍ର ଶିବ ବାବା ଶବ୍ଦ ହିଁ ବହୁତ ଭଲ ଲାଗୁଛି, ଈଶ୍ୱର ଭଗବାନ ଇତ୍ୟାଦି ଶବ୍ଦ ବି ଭଲ ଲାଗୁନାହିଁ, ଏକମାତ୍ର ଶିବ ବାବା ଶବ୍ଦ ହିଁ ବହୁତ ମିଠା ଲାଗୁଛି। ବାବା ନିଜେ କହୁଛନ୍ତି ମିଠେ ବଚ୍ଚେ, ତେବେ ସିଏ ବାବା ହେଲେ ନା? ବାବା ବୁଝାଉଛନ୍ତି ଆତ୍ମାମାନଙ୍କ ମଧ୍ୟରେ ହିଁ ସଂସ୍କାର ଭରା ହୋଇଥାଏ। ଆତ୍ମା ନିର୍ଲେପ ନୁହେଁ, ଯଦି ନିର୍ଲେପ ହୋଇଥାନ୍ତା ତେବେ ପତିତ କାହିଁକି ହୋଇଥାନ୍ତା? ନିଶ୍ଚିତ ଭାବରେ ଲେପ ଛେପ ଲାଗୁଛି, ସେଥିପାଇଁ ତ ପତିତ ହେଉଛି। ଭ୍ରଷ୍ଟାଚାରୀ ବୋଲି କହୁଛନ୍ତି ନା, ଦେବତାମାନେ ହେଉଛନ୍ତି ଶ୍ରେଷ୍ଠାଚାରୀ, ତାଙ୍କର ମହିମାର ଗାୟନ କରୁଛନ୍ତି। ଆପଣ ସର୍ବଗୁଣ ସମ୍ପନ୍ନ, ଆମେ ନିଚ ପାପିଅଟୁ, ସେଥିପାଇଁ ନିଜକୁ ଦେବତା ବୋଲି କହିପାରିବେ ନାହିଁ। ଏବେ ବାବା ଆସି ମନୁଷ୍ୟମାନଙ୍କୁ ଦେବତା କରୁଛନ୍ତି। ଗୁରୁ ନାନକଙ୍କ ଗ୍ରନ୍ଥରେ ମଧ୍ୟ ଏହି ମହିମାର ଉଲ୍ଲେଖ ରହିଛି। ଶିଖମାନେ କହୁଛନ୍ତି, ସତେ ଶ୍ରୀ ଅକାଳ, ଯିଏ ଅକାଳ ମୂରତ ଅଟନ୍ତି ସିଏ ହିଁ ପ୍ରକୃତ ସତ୍ଗୁରୁ ଅଟନ୍ତି। ତେଣୁ ସେହି ଜଣକୁ ହିଁ ମାନିବା ଦରକାର। ସେମାନେ ଜଣକୁ ସତ୍ଗୁରୁ ବୋଲି କହୁଛନ୍ତି, କିନ୍ତୁ ପୂଜା ଅନ୍ୟ ଜଣଙ୍କର କରୁଛନ୍ତି, ଅର୍ଥ କିଛି ବି ଜାଣିନାହାନ୍ତି। ଏବେ ବାବା ଯିଏ ସତ୍ଗୁରୁ ଅଟନ୍ତି, ଅକାଳ ଅଟନ୍ତି, ସିଏ ନିଜେ ଆସି ଆମମାନଙ୍କୁ ବୁଝାଉଛନ୍ତି। ବୁଝିବାରେ ମଧ୍ୟ ତୁମମାନଙ୍କ ଭିତରେ କ୍ରମାନୁସାରେ ଅଛନ୍ତି, ସମ୍ମୁଖରେ ବସି ମଧ୍ୟ କିଛି ବି ବୁଝୁନାହାନ୍ତି। କେହି କେହି ଏଠାରୁ ବାହାରକୁ ଗଲାପରେ ସବୁ କିଛି ଭୁଲି ଯାଉଛନ୍ତି। ବାବା ତ ମନା କରୁଛନ୍ତି ପିଲାମାନେ କେବେ ହେଲେ ସାଂସାରିକ ଦୁଃଖ ସୁଖର କଥା ଶୁଣ ନାହିଁ। କେହି କେହି ତ ଏହିଭଳି କଥା ବହୁତ ଖୁସିରେ ଶୁଣୁଛନ୍ତି ଏବଂ ଅନ୍ୟମାନଙ୍କୁ ଶୁଣାଉଛନ୍ତି, ଆଉ ବାବାଙ୍କ ମହାବାକ୍ୟକୁ ଭୁଲି ଯାଉଛନ୍ତି। ବାସ୍ତବରେ ଯିଏ ଉତ୍ତମ ସନ୍ତାନ ଅଟନ୍ତି ସେମାନେ ନିଜ ସେବାର ଦାୟିତ୍ୱକୁ ଭଲ ଭାବରେ ତୁଲାଇ ନିଜ ମସ୍ତିରେ ରହିଥାନ୍ତି। ବାବା ବୁଝାଉଛନ୍ତି କୃଷ୍ଣ ଏବଂ ଖ୍ରୀଷ୍ଟିଆନଙ୍କର ବହୁତ ଭଲ ସମ୍ବନ୍ଧ ରହିଛି। କୃଷ୍ଣଙ୍କର ରାଜତ୍ୱ ହେଉଛି ନା, ଲକ୍ଷ୍ମୀ ନାରାୟଣ ନାମ ତ ପରେ ହେଉଛି, ବୈକୁଣ୍ଠ ନାମ କହିବା ମାତ୍ରକେ ସାଙ୍ଗେ ସାଙ୍ଗେ କୃଷ୍ଣଙ୍କର ନାମ ମନେ ପଡ଼ିଯାଉଛି। ଲକ୍ଷ୍ମୀ ନାରାୟଣ ମଧ୍ୟ ସେତେ ମନେ ପଡ଼ନ୍ତି ନାହିଁ, କାରଣ ଶ୍ରୀକୃଷ୍ଣ ଛୋଟ ପିଲା ଅଟନ୍ତି। ଛୋଟ ପିଲା ପବିତ୍ର ହୋଇଥାନ୍ତି ନା। ସତ୍ୟ ଯୁଗରେ ପିଲା କିପରି ଜନ୍ମ ହୁଏ ଏହା ତ ତୁମେମାନେ ସାକ୍ଷାତକାର କରିଛ। ନର୍ସ ଠିଆ ହୋଇ ରହିଥିବ, ଜନ୍ମ ହେବା ମାତ୍ରକେ ସେ ତାର ଦାୟିତ୍ୱ ନେବ। ବାଲ୍ୟ ଯୁବାବସ୍ଥା ବୃଦ୍ଧ ଅବସ୍ଥା ନେଇ ଆତ୍ମା ଗତି କରିଥାଏ। ଯାହା ହେଲା ତାହା ଡ୍ରାମା, ସେଥିରେ କିଛି ବି ସଂକଳ୍ପ ଚାଲେ ନାହିଁ। ଏହି ଡ୍ରାମା ତ ପୂର୍ବ ପ୍ରସ୍ତୁତ ନା। ଆମର ମଧ୍ୟ ଡ୍ରାମାର ଯୋଜନା ଅନୁସାରେ ଅଭିନୟ ଚାଲୁଛି। ମାୟାର ପ୍ରବେଶତା ହେବା ସହିତ ବାବାଙ୍କର ମଧ୍ୟ ପ୍ରବେଶତା ହେଉଛି। ତେଣୁ କେହି କେହି ବାବାଙ୍କ ମତ ଅନୁସାରେ ଚାଲୁଛନ୍ତି ତ ପୁଣି ଆଉ କେହି କେହି ରାବଣର ମତ ଅନୁସାରେ ଚାଲୁଛନ୍ତି। ତେବେ ରାବଣ କି ପ୍ରକାରର ଜିନିଷ ତାକୁ କେବେ ଦେଖିଛ? କେବଳ ତାର ଚିତ୍ରକୁ ଦେଖୁଛ। ଶିବ ବାବାଙ୍କର ରୂପ ତ ବିନ୍ଦୁ ସ୍ୱରୂପ ଅଟେ, କିନ୍ତୁ ରାବଣର ରୂପ କଣ? ଯେତେବେଳେ ପାଞ୍ଚ ବିକାର ରୂପୀ ଭୂତ ଆସି ପ୍ରବେଶ କରୁଛି, ସେତେବେଳେ ତାକୁ ରାବଣ କୁହାଯାଉଛି। ଏହା ହେଉଛି ଭୂତମାନଙ୍କର ଦୁନିଆ ବା ଅସୁରଙ୍କର ଦୁନିଆ। ତୁମେ ଜାଣିଛ, ଆମର ଆତ୍ମା ଏବେ ସୁଧୁରି ଚାଲିଛି। ଏଠାରେ ତ ଶରୀର ମଧ୍ୟ ଆସୁରୀ ଅଟେ। ବର୍ତ୍ତମାନ ଆତ୍ମା ସୁଧୁରି ପବିତ୍ର ହୋଇଯିବ, ତାପରେ ଏହି ଶରୀରକୁ ତ୍ୟାଗ କରିଦେବ। ପୁଣି ସେଠାରେ ତୁମକୁ ଶତପ୍ରଧାନ ଶରୀର ମିଳିଯିବ, କଞ୍ଚନ କାୟା ମିଳିଯିବ। ତେବେ ଶତପ୍ରଧାନ ଶରୀର ସେତେବେଳେ ମିଳିବ ଯେତେବେଳେ ଆତ୍ମା ବି କଞ୍ଚନ ହୋଇଥିବ। ଯଦି ସୁନା କଞ୍ଚନ ହୋଇଥିବ ତେବେ ଅଳଙ୍କାର ମଧ୍ୟ ସେହିଭଳି କଞ୍ଚନ ହେବ। ଆଜିକାଲି ସୁନାରେ ମଧ୍ୟ ଖାଦ ମିଶାଉଛନ୍ତି। ଏବେ ତୁମ ପିଲାମାନଙ୍କ ବୁଦ୍ଧିରେ ଆଦି ମଧ୍ୟ ଅନ୍ତର ଜ୍ଞାନ ଘୁରି ଚାଲିଛି। ମନୁଷ୍ୟମାନେ ତ କିଛି ବି ଜାଣି ନାହାନ୍ତି। କହୁଛନ୍ତି ଋଷି ମୁନି ସମସ୍ତେ ନେତି ନେତି କରି କରି ଚାଲିଗଲେ। ଆମେ କହୁଛୁ ଏହି ଲକ୍ଷ୍ମୀ ନାରାୟଣଙ୍କୁ ଯଦି ପଚାରିବ ସେମାନେ ମଧ୍ୟ ନେତି ନେତି କହିବେ, କିନ୍ତୁ ଏମାନଙ୍କୁ ପଚରା ହିଁ ଯାଏ ନାହିଁ। ଏମାନଙ୍କୁ ପଚାରିବ କିଏ? ଗୁରୁମାନଙ୍କୁ ହିଁ ପଚରାଯାଏ। ତୁମେ ସେମାନଙ୍କୁ ଏହି ପ୍ରଶ୍ନ ପଚାରି ପାରିବ? ତୁମେ ଲୋକମାନଙ୍କୁ ବୁଝାଇବା ପାଇଁ କେତେ କଷ୍ଟ କରୁଛ, ଗଳା ମଧ୍ୟ ଖରାପ ହୋଇଯାଉଛି। ବାବା ତ ସେହି ପିଲାମାନଙ୍କୁ ହିଁ ବୁଝାଇବେ ନା ଯେଉଁମାନେ ବୁଝିଥିଲେ। ବାକି ଅନ୍ୟମାନଙ୍କୁ କଣ ଫାଲତୁରେ ବୁଝାଇବେ କି? ଆଚ୍ଛା, ମିଠା ମିଠା ସିକିଲଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପଦାଦାଙ୍କର ମଧୁର ସ୍ନେହ ଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନ ମାନଙ୍କର ମଧ୍ୟ ଆତ୍ମିକ ପିତାଙ୍କୁ ନମସ୍ତେ ନମସ୍ତେ ନମସ୍ତେ। ବାବା ଶୁକ୍ରିୟା ଧାରଣା ପାଇଁ ମୁଖ୍ୟ ସାରାଂଶ। ଧାରଣା ନମ୍ବର ଏକ, ନିଜର ସେବାର କର୍ତ୍ତବ୍ୟ ସମ୍ପାଦନ କରି ମସ୍ତିରେ ରହିବାର ଅଛି। କୌଣସି ବ୍ୟର୍ଥ କଥା ନିଜେ ଶୁଣିବାର ନାହିଁ କି ଅନ୍ୟମାନଙ୍କୁ ଶୁଣାଇବାର ନାହିଁ। ଏକମାତ୍ର ବାବାଙ୍କର ମହାବାକ୍ୟକୁ ହିଁ ସ୍ମୃତିରେ ରଖିବାର ଅଛି, ତାଙ୍କୁ କେବେ ବି ଭୁଲି ଯିବାର ନାହିଁ। ଧାରଣା ନମ୍ବର ଦୁଇ, ସର୍ବଦା ଖୁସିରେ ରହିବାକୁ ହେଲେ ରଚୟିତା ଏବଂ ରଚନାର ଜ୍ଞାନ ବୁଦ୍ଧିରେ ଘୁରୁଥାଉ, ଅର୍ଥାତ୍ ସେହି କଥାର ହିଁ ସ୍ମରଣ ଚାଲୁଥାଉ। କୌଣସି କଥାରେ ବ୍ୟର୍ଥ ସଂକଳ୍ପ ନ ଚାଲୁ। ସେଥିପାଇଁ ଡ୍ରାମାକୁ ଭଲ ଭାବରେ ବୁଝି ଅଭିନୟ କରିବାକୁ ହେବ। ଆଜିର ବରଦାନ, ନିଜର ମୁଁ ପଣିଆକୁ ବାବାଙ୍କ ଭିତରେ ସମାହିତ କରିଦେଇଥିବା ନିରନ୍ତର ଚୁଙ୍କୀ ସହଜ ଚୁଙ୍କୀ ଭବ। ବାବା ବରଦାନଙ୍କୁ ବିସ୍ତାରେ ବତାଉଛନ୍ତି, ଯେଉଁ ପିଲାମାନଙ୍କର ପ୍ରତିଟି ନିଶ୍ୱାସରେ ବାବାଙ୍କ ସହିତ ସ୍ନେହ ଭରି ରହିଛି, ପ୍ରତିଟି ନିଶ୍ୱାସରେ ବାବା ବାବା ସଂକଳ୍ପ ରହିଛି, ସେମାନଙ୍କୁ ଯୋଗ କରିବାରେ ମେହନତ କରିବାକୁ ପଡ଼ିନଥାଏ। ସେମାନଙ୍କର ଯୋଗ କରିବାର ପ୍ରମାଣ ହେଲା, କେବେ ବି ତାଙ୍କ ମୁଖରୁ ମୁଁ ଶବ୍ଦ ବାହାରି ପାରିବ ନାହିଁ, ମୁଁ ପଣିଆ ବାବା ଶବ୍ଦ ଭିତରେ ସମାହିତ ହୋଇଯାଉ। ବାବା ଆଧାର ଅଟନ୍ତି, ବାବା କରାଇଛନ୍ତି, ବାବା ସର୍ବଦା ସାଥିରେ ଅଛନ୍ତି, ଆପଣଙ୍କ ସହିତ ରହିବି, ଖାଇବି, ଚାଲିବି, ବୁଲିବି। ଏହିଭଳି ସଂକଳ୍ପ ସର୍ବଦା ଜାଗ୍ରତ ଅବସ୍ଥାରେ ରହିଥାଉ, ତେବେ କୁହାଯିବ ସହଜ ଯୋଗୀ। ଆଜିର ସ୍ଲୋଗାନ ମୁଁ କରିବା ଅର୍ଥ ମାୟାରୂପୀ ବିଲେଇକୁ ଡାକି ଆଣିବା। ବାବା ବାବା କହିବା ଦ୍ୱାରା ମାୟା ତୁରନ୍ତ ଛାଡ଼ି ଚାଲିଯିବ। ଓମ୍ ଶାନ୍ତି।